आकाशवाणी। संवाद पढ़ुछन्ति सुभाष चंद्र शतपथी। मुख्य संवाद, प्रवासी भारतीय माने हेउछन्ति देशर विकास क्षेत्र में अभिन्न सहयोगी, कहिले लोकसभा बाचस्पति ओम बिरला। ओडिशार पुरी में खोलागला प्रभु श्री जगन्नाथ मंदिर रत्न भंडारर समस्त द्वार आसंताकाली बाहुड़ा यात्रा पाई प्रस्तुति चूड़ांत। आमेरिकार पूर्वतन राष्ट्रपति डोनाल्ड ट्रंप उपरे आक्रमण को निंदा कले विश्व नेता। नेपाल भूस्खलन जोगु त्रिशूली नदी में भासी जाइथिबा दुईट बस यात्री पांचटी मृतदेह उद्धार। एवं 2020 आंतर्जातिक क्रिकेटर फाइनाल मैच रे प्रथमे बैटिंग करी भारत जिम्बाब्वे सम्मुखे 168 रनर विजय लक्ष्य धार्य करिछि। लोकसभा बाचस्पति ओम बिरला कहिछन्ति विदेशरे रहुथिबा भारतीय वंशोद्भव माने भारतर विकास एवं आधुनिकीकरण क्षेत्र में अभिन्न सहयोगी अटन्ते। रूषर मस्कोरे भारतीय वंशोद्भव मानक संबोधित कर श्री बिरला देशर प्रगति में विदेश में रहुवा अमूल्य योगदान प्रशंसनीय बोली कहिछन्ति। से कहिछन्ति भारतर प्रत्येक क्षेत्र विकास एवं एहाकु साकार करने दिगरे भारतीय वंशोद्भव माने दूत भली सेमानक कर्तव्य निष्ठता सबुबले प्रदर्शन करी आसुछन्ति। रूषे निज मातृभूमि एक सशक्त छवि गढ़ा और दुई देश मध्य संपर्क को आहरी दृढ़ करने लगे श्री बिरला आह्वान देते। भारत रूष संपर्क को नहीं श्री बिरला कहते उभय देश जटिल समय परस्पर को साय कर। श्री बिरला दशम ब्रिक्स संसदीय सम्मेलन में भारतीय प्रतिनिधि दल नेतृत्व नहीं। ओडिशार पुरी में प्रभु श्रीजगन्नाथ मंदिर रत्न भंडारर समस्त द्वार खोला जाइछि। एक स्वतंत्र दलर उपस्थिति रे एही रत्न भंडार खोला जाइथिबा सूचना दिया जाइछि। शेष थर लागि 1985 मसीह रे रत्न भंडारर द्वार खोला जाइथिला, किंतु 1978 रे शेष थर पई रत्न भंडार मध्य रे थिबा समस्त अलंकार और मूल्यवान वस्तुगुडिकर गणति करा जाइथिला। गतकाली ओडिशा सरकारक पक्षरु मानक संचालन प्रक्रिया एसओपी जारी कराजिबा परे श्रीमंदिर प्रशासन और स्वतंत्र कमिटी आज रत्नभंडार खोलिबा लागि निष्पत्ति नेथिले। रत्नभंडार खोलिबा कार्यर भिडियो रेकर्डिंग करा जायछि। या छड़ा सेथिरे थिबा समस्त अलंकार को सुरक्षित रखिबा लागि एक अस्थायी स्ट्रांग रूम व्यवस्था करा जायछि। सूचना अनुसार रत्नभंडारे थिबा समस्त द्रव्यर एक विस्तृत सूची प्रस्तुत करा जिवो। द्वादश शताब्दीर श्रीजगन्नाथ मंदिर रत्न भंडारे हीरा सुना एवं अन्य मूल्यवान धातु रही। छड़ा विभिन्न समय राजा महाराजा और श्रद्धा द्वारा प्रदान करा मूल्यवान पदार्थ को रत्न भंडारे रखा जाए। श्रीक्षेत्र पुरी में आसंताकाली विश्व प्रसिद्ध बाहुड़ा यात्रा अनुष्ठित हेब। प्रभु जगन्नाथ, प्रभु बलभद्र, देवी सुभद्रा एवं प्रभु सुदर्शन आसंताकाली तीन रथरे विजे हो श्रीमंदिर प्रत्यावर्तन करिबे। मौसी मां गुंडीचा देवी मंदिर में आठ दिन व्यापी भाई भौणी रहिबा परे आसंताकाली रत्न बेदी को बाहुड़ीबे। गत शुक्रवार दिन तीन रथ दक्षिण मोड़ नेला परे गुंडीचा मंदिर नाकचणा द्वार सम्मुखरे रहिछन्ति। श्रद्धालु माने आज संध्या पांचटा पर्यंत गुंडीचा मंदिर में चतुर्धा मूर्ति को दर्शन करिछन्ति। एबे बाहुड़ा यात्रा लागि प्रस्तुति कार्य चूड़ांत करा प्रशासन पक्षरु सूचना मिलिछि। पश्चिम पेनसिल्वेनियाठारे एक निर्वाचनी सभारे आमेरिकार पूर्वतन राष्ट्रपति डोनाल्ड ट्रंप को उपरे होइथिबा आक्रमण को विश्व नेतामाने निंदा करिछन्ति। जातिसंघ महासचिव आंटोनियो गुटेरस राजनैतिक हिंसा को निंदा करिबा सह श्री ट्रंप को आशु आरोग्य कामना करिछन्ति। आमेरिकार उपराष्ट्रपति कमला हारिस राष्ट्रपति पद पई प्रतिद्वंदिता करथुवा ट्रंप को उपरे होइथिबा आक्रमण को नै चिंता व्यक्त करिछन्ति। से कहिछन्ति एभली हिंसार कौनसी स्थान नहीं। आमेरिकार पूर्वतन राष्ट्रपति बाराक ओबामा मध्य लोकतंत्र में राजनैतिक हिंसार कौनसी स्थान नहीं बोली मत रखिछन्ति। ब्रिटेन प्रधानमंत्री कीर स्टार्मर यह आक्रमण में दुख प्रकाश करने सह एक सामाजिक गणमाध्यम पोस्ट में कहिछन्ति आम समाज में राजनैतिक हिंसार कौनसी स्थान नहीं। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ନିର୍ବାଚନୀ ସଭା ସମୟରେ ଘୃଣା ଓ ହିଂସା ଭଳି ବିଷୟକୁ ବାଦ୍ ଦେବା ଉଚିତ। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କହିଛନ୍ତି ଟ୍ରମ୍ପଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଦୁଃଖଦାୟକ, ରାଜନୈତିକ ହିଂସା କଦାପି ଗ୍ରହଣୀୟ ନୁହେଁ ବୋଲି ସେ ମତ ରଖିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏହି ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି ବିଶ୍ୱରେ ଲୋକତନ୍ତ୍ରକୁ ବିରୋଧ କଲା ଭଳି ଯେକୌଣସି ଶକ୍ତିକୁ ଦୃଢ଼ତାର ସହିତ ଜବାବ ଦିଆଯିବା ଆବଶ୍ୟକ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ କହିଛନ୍ତି ଏହି ଘଟଣା ଅତ୍ୟନ୍ତ ଚିନ୍ତାଜନକ। ଦକ୍ଷିଣ କୋରିଆ ରାଷ୍ଟ୍ରପତି, ବ୍ରାଜିଲ ରାଷ୍ଟ୍ରପତି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ପ୍ରମୁଖ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ନେପାଳରେ ଭୂସ୍କଳନ ଯୋଗୁଁ ତ୍ରିଶୁଳୀ ନଦୀରେ ଗତ ଶୁକ୍ରବାର ଦୁଇଟି ଯାତ୍ରୀବାହୀ ବସ୍ ଭାସିଯିବା ପରେ ଆଜି ପାଞ୍ଚଟି ମୃତଦେହ ଉଦ୍ଧାର କରାଯାଇଛି। ନାରାୟଣୀ ନଦୀରୁ ଉଦ୍ଧାର କରାଯାଇଥିବା ତିନୋଟି ମୃତଦେହର ପରିଚୟ ମିଳିପାରିଛି। ଗତ ଶୁକ୍ରବାର ଦିନ ଦୁଇଟି ଯାତ୍ରୀବାହୀ ବସ୍ ସିମାଲତଲ ଭରତପୁରରେ ଭୂସ୍କଳନ ଯୋଗୁଁ ତ୍ରିଶୁଳୀ ନଦୀରେ ଭାସିଯାଇଥିଲେ। ଗୋଟିଏ ବସ୍ରେ 27 ଜଣ ଯାତ୍ରୀ ବୀରଗଞ୍ଜରୁ କାଠମାଣ୍ଡୁ ଯାଉଥିବା ବେଳେ ଅନ୍ୟ ବସ୍ରେ 24 ଜଣ ଯାତ୍ରୀ କାଠମାଣ୍ଡୁରୁ ଗୌର ଅଞ୍ଚଳକୁ ଯାଉଥିଲେ। ପ୍ୟାକେଟ୍ ବନ୍ଦ ସାମଗ୍ରୀଗୁଡ଼ିକ ମଧ୍ୟରେ ସମାନତା ବଜାୟ ରଖିବା ଲାଗି ଉପଭୋକ୍ତା କାର୍ଯ୍ୟ ବିଭାଗ ଲିଗାଲ୍ ମେଟ୍ରୋଲୋଜି ନିୟମ 2011ରେ ସଂଶୋଧନ ଲାଗି ପ୍ରସ୍ତାବ ଦେଇଛି। ଏହି ସଂଶୋଧନ ପ୍ରସ୍ତାବ ଅନୁଯାୟୀ ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ପ୍ଲାଟଫର୍ମରେ ଖୁଚୁରା ବିକ୍ରୟ ପାଇଁ ପୂର୍ବରୁ ପ୍ୟାକେଟ୍ରେ ବନ୍ଦ ଥିବା ସାମଗ୍ରୀଗୁଡ଼ିକର ସମସ୍ତ ତଥ୍ୟ ଘୋଷଣା କରିବା ଅନିବାର୍ଯ୍ୟ ହେବ। ମନ୍ତ୍ରଣାଳୟ କହିଛି ଏହା ସଂଶୋଧନ ହେଲେ ପ୍ୟାକେଟ୍ ବନ୍ଦ ସାମଗ୍ରୀ ଉତ୍ପାଦନ କରୁଥିବା ବିଭିନ୍ନ ବ୍ରାଣ୍ଡ ମଧ୍ୟରେ ସ୍ଥିରତା ରକ୍ଷା କରାଯାଇପାରିବ। ଏହାଛଡ଼ା ଉପଭୋକ୍ତାମାନେ ବ୍ୟବହାର କରିବାକୁ ଯାଉଥିବା ସାମଗ୍ରୀର ସମସ୍ତ ସୂଚନା ପାଇପାରିବେ ଓ ଆବଶ୍ୟକତା ଅନୁଯାୟୀ ଉତ୍ପାଦନ ଚୟନ କରିପାରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ପେଡ଼ ମା କେ ନାମ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଇନ୍ଦୋରରେ ଗୋଟିଏ ଦିନରେ 11 ଲକ୍ଷ ଚାରା ରୋପଣ କରାଯାଇ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଲାଗି ପଦକ୍ଷେପ ନିଆଯାଇଛି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଡାକରାରେ ଲୋକମାନେ ଏହାକୁ ସଫଳ କରିବା ଲାଗି ଆଗେଇ ଆସିଛନ୍ତି। ସେ କହିଛନ୍ତି ଇନ୍ଦୋର ସହର କେବଳ ସ୍ୱଚ୍ଛ ସହର ନୁହେଁ, ବରଂ ଏହା ବୃକ୍ଷରାଜିରେ ପରିପୂର୍ଣ୍ଣ ଏକ ସୁନ୍ଦର ସହର ହେବାକୁ ଯାଉଛି। ସେ କହିଛନ୍ତି ଆଗାମୀ ପିଢ଼ି ପାଇଁ ସ୍ୱଚ୍ଛ ପରିବେଶ ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ଯୋଗୁଁ 2025 ସୁଦ୍ଧା ଦେଶରେ ପେଟ୍ରୋଲରେ 20% ଏଥାନଲ ମିଶ୍ରଣ ଯୋଜନା ରହିଛି। ଶ୍ରୀ ଶାହା କହିଛନ୍ତି ସରକାର ଜଳବାୟୁ ପରିବର୍ତ୍ତନ ପାଣ୍ଠିର ଆରମ୍ଭ କରିଛନ୍ତି। ଦେଶରେ ପ୍ରଥମଥର ଲାଗି ଗୁଜରାଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପରିବେଶ ବିଭାଗର ଆରମ୍ଭ କରିଥିଲେ। ଆମ ସମ୍ବିଧାନ ଆମ ସମ୍ମାନ ଅଭିଯାନର ଦ୍ୱିତୀୟ ଆଞ୍ଚଳିକ କାର୍ଯ୍ୟକ୍ରମ ଆସନ୍ତା ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜନ ହେବ। ଏଥିରେ ନ୍ୟାୟ ପାଇବା ଲାଗି ନୂଆ ସମାଧାନର ରୂପରେଖ ପ୍ରସ୍ତୁତ ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ ହେବ। ଭାରତୀୟ ସମ୍ଭିଧାନକୁ ଆପଣାଇବା ଏବଂ ଭାରତକୁ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ 75 ବର୍ଷ ପୂରଣ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ସମ୍ଭିଧାନକୁ ବୁଝିବା ଏବଂ ଆଇନର ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଏହି କାର୍ଯ୍ୟକ୍ରମରେ ନାଗରିକମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ସହ ଆମ ସମ୍ଭିଧାନ ଆମ ସମ୍ମାନ ପୋର୍ଟାଲର ଶୁଭାରମ୍ଭ କରାଯିବ। ଏହି ପୋର୍ଟାଲ ଜରିଆରେ ନାଗରିକମାନେ ସମ୍ଭିଧାନ ଏବଂ ଆଇନର ଅଧିକାର ସମ୍ପର୍କିତ ସୂଚନା ସହଜରେ ପାଇପାରିବେ। ଏହି ଅଭିଯାନ ସହ ଅନ୍ୟ କେତେକ ଅଭିଯାନର ଶୁଭାରମ୍ଭ କରାଯିବ ବୋଲି ନ୍ୟାୟ ମନ୍ତ୍ରଣାଳୟ କହିଛି। ନୀତି ଆୟୋଗ ଇ ଫାଷ୍ଟ ଇଣ୍ଡିଆ ପଦକ୍ଷେପର ଅଂଶସ୍ୱରୂପ ନୀତି ଗିୟର ସିଫ୍ଟ ପ୍ରତିଯୋଗିତା ଆରମ୍ଭ କରିଛି। ଏହି ହାକାଥନ୍ର ଉଦ୍ଦେଶ୍ୟ ହେଉଛି ଦେଶର ଅର୍ଥନୈତିକ ଏବଂ ପରିବେଶଗତ ଆହ୍ୱାନର ମୁକାବିଲା କରି ଭାରତରେ ଶୂନ୍ୟ ନିର୍ଗମନ ଟ୍ରକ୍ର ଅଭିନବ ମଡେଲକୁ ପ୍ରୋହାହିତ କରିବା। ଏ ସଂକ୍ରାନ୍ତରେ ନୀତି ଆୟୋଗ ଛାତ୍ରଛାତ୍ରୀ, ପରିବହନ ସେବା ପ୍ରଦାନକାରୀ ସଂସ୍ଥା, ଶିକ୍ଷାବିତ୍ ଏବଂ ଗବେଷକମାନଙ୍କୁ ଆର୍ଥିକ, ବୈଷୟିକ ଏବଂ ପରିଚାଳନାଗତ ଆହ୍ୱାନଗୁଡ଼ିକର ମୁକାବିଲା ନିମନ୍ତେ ଉପାୟ ଖୋଜିବା ଲାଗି ଆମନ୍ତ୍ରଣ କରିଛନ୍ତି। କ୍ରିକେଟ୍ ଭାରତ ଓ ଜିମ୍ବାୱେ ମଧ୍ୟରେ ଚାଲିଥିବା 5 ଶୃଙ୍ଖଳା ବିଶିଷ୍ଟ ପୁରୁଷ 2020 ଆନ୍ତର୍ଜାତିକ କ୍ରିକେଟ୍ରେ ଆଜି ଫାଇନାଲ୍ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ବିନିମୟରେ 167 ରନ୍ ସ୍କୋର କରିଛି। ଟସ୍ ଜିତି ଜିମ୍ବାୱେ ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ 168 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାୱେ 13 ଓଭର 3ଟି ବଲ୍ରେ 4 ୱିକେଟ୍ ହରାଇ 87 ରନ୍ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରବାସୀ ଭାରତୀୟମାନେ ହେଉଛନ୍ତି ଦେଶର ବିକାଶ କ୍ଷେତ୍ରରେ ଅଭିନ୍ନ ସହଯୋଗୀ, କହିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଏବଂ ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ସମ୍ବାଦ ଶେଷ ହେଲା।